ତାକୁ ତ୍ୟାଗ କରି ନାମଦାୟକ ଜୀବନୀ ସଂସ୍କୃତା ବୋଧେ ବାର୍ତ୍ତମାନ ଭଗବାନ କଥା ଶ୍ରବଣ କରିବେ ସାଧୁଙ୍କ ମୁଖରୁ ଭଗବାନ ଏଇଟା ହେଉଛି ସବୁଠି ବ୍ରହ୍ମା କହୁଛନ୍ତି ଦଶମ ଚଉଦ ଅଧ୍ୟାୟରେ ତେଣୁ ସେ ଯେତେବେଳେ ସେ କଥା କହିଲେ ମହାପ୍ରଭୁ କହିଲେ ଏ ହେଉଛି ଅନୁମୋଦିତ ପନ୍ଥା ଆମେ ଏଇ ଯେଉଁ ପରମ୍ପରାରେ ଭକ୍ତଙ୍କ ମୁଖରୁ ଭଗବାନ କଥା ଶ୍ରବଣ କରିବା ସେତେବେଳେ ହିଁ ଆମେ ଏଇ ଭଗବନ୍ଧନରୁ ମୁକ୍ତ ହୋଇପାରିବା ତେଣୁ ଏଭଳି ଭାବରେ ଯମରାଜ ତାଙ୍କର ଯେଉଁ ସୂର୍ଯ୍ୟଙ୍କ ପତ୍ନୀମାନଙ୍କୁ ତାଙ୍କର ସାନ୍ତ୍ୱନା ଦେଉଛନ୍ତି ଇଦଂ ଶରୀରଂ ପୁରୁଷସ୍ୟ ମୋହଜଂ ଯଥା ପୃଥକ୍ ଭୌତିକ ମିହତେ ଗୃହଂ ଯଥୋଦକେ ପାର୍ଥିବ ତେଜସେ ଜନ କାଳେନ ଜାତୋ ବିକୃତ ବିନଶ୍ୟତି ଇଦଂ ଶରୀରଂ ପୁରୁଷସ୍ୟ ମୋହଜଂ ଏ ଶରୀର ତସ୍ୟ ଅନ୍ୟତମ କ'ଣ ଉପପାଦୟତି ଅନ୍ୟତମ ମତ ଏଇ ଆଉ ଗୋଟେ ଅନ୍ୟତମ ଆଉ ଗୋଟେ ଭିନ୍ନ ତତ୍ତ୍ୱ ଆଉ ଗୋଟେ ଦେଉଛନ୍ତି ଆଉ ଗୋଟେ ଉଦାହରଣ ଦେଉଛନ୍ତି କିଭଳି ଭାବରେ ନା ଇଦଂ ଶରୀରଂ ପୁରୁଷସ୍ୟ ମୋହଜଂ ଏଇ ଯେଉଁ ଆମେ ଶରୀର ପ୍ରାପ୍ତ ହୋଇଛେ ଏ ମୋହ ବା ଅଜ୍ଞାନ ବସ୍ତୁରୁ ଏ ଶରୀରଟି ପ୍ରାପ୍ତ ହୋଇଛେ ଯଥା ପୃଥକ୍ ଭୌତିକ ନିହତି ଗୃହଣ ଯେଭଳି ଭାବରେ ଆମେ ତାର ଉଦାହରଣ ହେଉଛି ଶରୀରଠାରୁ ଆମେ ଭିନ୍ନ ତାର ଉଦାହରଣ ହେଉଛି ପୃଥକ୍ ଭୌତିକ ନିହତି ଗୃହଣ ଗୃହରେ ଯେଉଁ ବାସ କରୁଛନ୍ତି ସେମାନେ ଗୃହଠାରୁ ଭିନ୍ନ ଗୃହ ଏବଂ ସେମାନେ ଅଲଗା ଅଲଗା ରହିଛନ୍ତି ସେହିଭଳି ଭାବରେ ଆତ୍ମା ଏବଂ ଶରୀର ଏବଂ ସବୁ ଭିନ୍ନ ବସ୍ତୁ ଯଥୋ ଉଦକେଇ ପାର୍ଥିବ ତେଜସେଇ ଜନ ଏ ଭୌତିକ ଜଗତରେ ଏ ତିନୋଟି ତତ୍ତ୍ୱ ରହିଛି ବିଶେଷ ଭାବରେ ଉଦକେଇ କରି ଜଳ ଜଳରେ ବୁଦ୍ଭୁତ ଜାତ ହେଉଛି ପାର୍ଥିବ ଭୂମି ଭୂମିରେ କ'ଣ ହେଉଛି ପରମାଣୁ ଉଦକେଇ ପରମାଣୁ ବି ବୁଦ୍ବୁଦାଦି ପାର୍ଥିବୀ ଘଟାଦି ଜଳରେ ବୁଦ୍ବୁଦ ସୃଷ୍ଟି ହେଉଛି ଏବଂ ଜଳରେ ପୁଣି ଲୀନ ହୋଇଯାଉଛି ବୁଦ୍ବୁଦଟା କେତେ ସମୟ ରହିଯିବ କେତେ ସମୟ ତଳେ କାଟିଯିବ ସେ ଜଳରେ ପୁଣି ଲୀନ ହୋଇଯିବ ସେହିଭଳିଆ ପାର୍ଥିବ କହିଲେ ଭୂମିରୁ ବା ଯେଉଁ ବିଭିନ୍ନ ପ୍ରକାର ଯେଉଁ ରହିଛି ସେଥିରେ ଭୂମିରେ ବିଭିନ୍ନ ପ୍ରକାର ମେଟାଲ ସବୁ ରହିଛି ବା ଧାତୁ ରହିଛି ବା ମାଟି ରହିଛି ଏଥିରୁ ବିଭିନ୍ନ ପ୍ରକାର ବସ୍ତୁ ତିଆରି ହେଉଛି ଯେମିତି ଘଟ ଆଦି କଳସୀ ଇତ୍ୟାଦି ସବୁ ତିଆରି ହେଉଛି ସେଇଟା ଯେତେବେଳେ ଭାଙ୍ଗିଯାଉଛି ସେଇ ଭୂମିରେ ମିଶିଯାଉଛି ସେହିଭଳି ଭାବରେ ତେଜସେଇ ଅଗ୍ନି ସୁବର୍ଣ୍ଣ ଇତ୍ୟାଦି ଯେଉଁ ତିଆରି ହେଉଛି ବିଭିନ୍ନ ପ୍ରକାର ଅଳଙ୍କାର ତିଆରି ହେଉଛି କୁଣ୍ଡଳ ଆଦି ତିଆରି ହେଉଛି ସେ ତ ନଷ୍ଟ ହୋଇଯାଉଛି ସେ ପୁଣି ସେଇ ସୁନାରେ ମିଶିଯାଉଛି ଏହିଭଳି ଭାବରେ କାଳେଣ ଜାତ ବିକୃତ ବିନଶ୍ୟତି ତାର କର୍ମଫଳ ଅନୁସାରେ ସେ ଜନ୍ମ ହେଉଛି ପୁଣି ତାର ମୃତ୍ୟୁବରଣ କରୁଛି କାଳେଣ ଜାତ ବିକୃତ ବିନଶ୍ୟତି ବିକାର ହୋଇଛି ଛଅଟ ବିକାର ରହିଛି ଜନ୍ମ ହେବ କିଛି କାଳ ସ୍ଥାୟୀ ରହିବ ବୃଦ୍ଧିପ୍ରାପ୍ତ ହେବ ବଂଶ ବିସ୍ତାର କରିବ କ୍ଷୟ ହେବ ଏବଂ ଅନ୍ତିମରେ ଧ୍ୱଂସ ହେବ ଏଇଭଳି ଭାବରେ ଛଅଟି ବିକାର ରହିଛି ସେଭଳି ଭାବରେ ତାପରେ ସ୍ୱରୂପରେ କହୁଛନ୍ତି ପୃଥକ୍ ଆଉ ଗୋଟେ ଉଦାହରଣ ଦେଉଛନ୍ତି ଯଥା ନଳ ଦାରୁସୁ ଭିନ୍ନ ଇଏତେ ଅନଳ ଦାରୁ ଅଗ୍ନିରେ ତା ଭିତରେ କ'ଣ କାଠରେ ଦାରୁ କାଠରେ ଅଗ୍ନି ରହିଛି କିନ୍ତୁ କାଠରୁ ଅଗ୍ନି ଅଲଗା ଭିନ୍ନ ଇଏତେ ଯଥା ନୀଳ ଦେହଗତ ପୃଥକ୍ ସ୍ଥିତ ସେହିଭଳି ଭାବରେ ବାୟୁ ଅନୀଳ ବାୟୁ ଦେହରେ ବିଭିନ୍ନ ସ୍ଥାନରେ ରହିଛି ଯଥା ନଭ ସର୍ବଗତ ସଦ୍ୟତେ ଆଉ ଗୋଟେ ଉଦାହରଣ ହେଉଛନ୍ତି ନଭ ଆକାଶ ଆକାଶ ଯଦି ସବୁଠାରେ ରହିଛି କିନ୍ତୁ ସେ ଯୁକ୍ତ ହେଉନାହିଁ ନଭ ନ ସଦ୍ୟତେ ଯଥା ସର୍ବଗତନ ବାୟୁ ଯଥା ସର୍ବଗତନ ବାୟୁ ଭଗବତ ଗୀତାରେ ଶ୍ଳୋକଟି ଅଛନ୍ତି
ବାୟୁ ବା ଆକାଶ ନଭ କହିଲେ ଆକାଶ ତଥା ସର୍ବପ୍ରଥମ ଆକାଶ ସବୁଥିରେ ଥିଲେ ମଧ୍ୟ ସେ କେଉଁଥିରେ ସମ୍ପୃକ୍ତ ହୁଏ ନାହିଁ, ସେ ଅଲଗା ରହିଥାଏ, ଅସଙ୍ଗମ ରହିଥାଏ। ସେହିଭଳି ଭାବରେ ତଥା ସର୍ବପ୍ରଥମ ସକ୍ଷମ ଆକାଶ ମୋଟ ହୋଇପାରେ, ଆକାଶ କେଉଁଥିରେ ଲିପ୍ତ ହୁଏ ନାହିଁ, କାହିଁକି ନା ସେ ବହୁତ ସୂକ୍ଷ୍ମ। ସେହିଭଳି ଭାବରେ ଆତ୍ମା ମଧ୍ୟ ସେହିଭଳି ଭାବରେ ବହୁତ ସୂକ୍ଷ୍ମ। ତଥା ପୁମାନ ସର୍ବଗୁଣାଶ୍ରୟ କର, ତେଣୁ ସେହିଭଳି ଭାବରେ ଯେଉଁ ଆତ୍ମା ଇଏ ଯେଉଁ ଗୁଣର ଉଦ୍ଧାରେ ସିଏ ସେଇ ସେ କଥା କହିବାର ମଧ୍ୟ ତାଙ୍କ ଭାବାର୍ଥରେ କହୁଛନ୍ତି। ପ୍ରକୃତରେ ଏଇ କହିବାର ଉଦ୍ଦେଶ୍ୟ ହେଉଛି ସାଂଖ୍ୟ ଯୋଗ, ଆତ୍ମା ସର୍ବଠାରୁ ଭିନ୍ନ, ଏ ସାଂଖ୍ୟ ଯୋଗ ସେ ଶିକ୍ଷା ଦେଉଛନ୍ତି। ଭଗବତ୍ତା ତୃତୀୟ ଅଧ୍ୟାୟ ଭଗବାନ ଯେଉଁଭଳି ଅର୍ଜୁନ ଶିକ୍ଷା ଦେଇଥିଲେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ଯମରାଜ ସେ ଜଣେ ମହାଜନ, ମହାଜନ ପ୍ରହଲ୍ଲାଦ ମହାରାଜ ସେ ମଧ୍ୟ ଜଣେ ମହାଜନ, ହିରଣ୍ୟକଶିପୁ କିଏ ଜନ ହିରଣ୍ୟକଶିପୁ ଯଦିଓ ମହାଜନ ତାଙ୍କର ସେ ଥିଲେ ଜଗତରେ ଥିଲେ, ତାଙ୍କ ପତନ ହୋଇଯାଇଛି, କିନ୍ତୁ ସେ ନିଜ ମତ କହୁନାହାନ୍ତି, ସେ ମହାଜନଙ୍କର ମତ ସ୍ଥାପନ କରୁଛନ୍ତି, ଅଥରିଟି କୋର୍ଟ କରୁଛନ୍ତି, ନିଜ ମତ ସ୍ଥାପନ କରୁନାହାନ୍ତି। ଯମରାଜଙ୍କ କଥା କହୁଛନ୍ତି ସେ, ଜଣେ ମହାଜନଙ୍କ କଥା କହୁଛନ୍ତି, ତେଣୁ ହିରଣ୍ୟକଶିପୁ ମଧ୍ୟ ମହାଜନ ଭଳି କଥା କହୁଛନ୍ତି। ଆମେ ପ୍ରଥମେ ଶୁଣୁଥିଲେ ଯେଉଁ ହିରଣ୍ୟକଶିପୁ କୁହାଯାଏ ଦେଶ କାଳ ଅଜ୍ଞାନ, କେଉଁଭଳି ଭାବରେ କେଉଁ ସ୍ଥାନରେ କେଉଁ ସମୟରେ କିଭଳି ଭାବରେ ପ୍ରବଚନ ଦିଆହେବାକୁ ପଡ଼ିବ ସେଇଟା ସେ ଜାଣନ୍ତି, ଦେଶ କାଳଜ୍ଞ। ତେଣୁ ଯମରାଜ ମଧ୍ୟ ସେହିଭଳି ଭାବରେ କେଉଁ ସ୍ଥାନରେ କେଉଁଭଳି ଭାବରେ ପ୍ରବଚନ ଦେବାକୁ ପଡ଼ିବ ସେ ଅନୁସାରେ ସେ କହୁଛନ୍ତି। ତେଣୁ ଏଇଟା ଆର ପ୍ରଭାବ ଆମେ ଜାଣିବା, ଯେଉଁ କଥା କହିଲେ ଦେଶ କାଳଜ୍ଞ କୁହାଗଲା, ଏଇଟା ଶୁଣି ଦିଦି ଏବଂ ତାଙ୍କର ଯେଉଁ ହିରଣ୍ୟକଶିପୁଙ୍କର ପତ୍ନୀ ତାଙ୍କ ପୁତ୍ରମାନେ ଏ ଶୋକରୁ ଦୂର ହୋଇଯିବେ। ଭଗବଦ୍ଗୀତା ପ୍ରବଚନ ଶୁଣିଲେ ଅର୍ଜୁନଙ୍କର ମୋହ ଦୂର ହୋଇଗଲା, ଶୋକ ଦୂର ହୋଇଗଲା, ନଷ୍ଟ ମୋହ ସ୍ମୃତି ଲଭା, ଇଏ ହେଉଛି ପ୍ରକୃତ ତତ୍ତ୍ୱବିତ୍ଙ୍କର କଥା। ସମୟ ଅନୁସାରେ କେଉଁ ସମୟରେ କେଉଁଭଳି ଭାବରେ ପ୍ରବଚନ ଦେବାକୁ ପଡ଼ିବ ସେହିଭଳି ଭାବରେ ଦିଆଯାଉଛି। ଯମରାଜ ଛୋଟ ବାଳକ ରୂପରେ ଆସିଲେ, ଛୋଟ ବାଳକ ରୂପରେ ଆସିଲେ କାହିଁକି ସେ ତାଙ୍କ ନିଜ ସ୍ୱରୂପରେ ବି ଆସିପାରିଥାନ୍ତେ, କିନ୍ତୁ ବାଳକ ରୂପରେ ଆସିଲେ କାହିଁକି ସେହି ସମୟରେ ବାଳକ ରୂପରେ ଯେଉଁ ପ୍ରବଚନ ଦେଲେ ସେମାନେ ସମସ୍ତେ ତାଙ୍କୁ ବହୁତ ବହୁମାନ କରିବେ। ଜଣେ ବୟସ୍କ ବ୍ୟକ୍ତି ଜଣେ ଜ୍ଞାନ ଦେଉଛନ୍ତି, ସେ ବୟସ୍କ ବ୍ୟକ୍ତି ସେ ଜାଣିଛନ୍ତି ତାଙ୍କ ଜ୍ଞାନ ଦେବେ, ଛୋଟ ପିଲା ଯଦି ଜ୍ଞାନ ଦେଲେ ତାହେଲେ ସେଟାକୁ ବହୁମାନ କରାଯିବ। ଛୋଟ ପିଲା ହେଇକି ଜ୍ଞାନ ଦେଉଛନ୍ତି, ତତ୍ତ୍ୱ ଦେଉଛନ୍ତି, ଏବଂ ସେଇଟା ଶୁଣିକି ମଧ୍ୟ ଯମରାଜ ସୂର୍ଯ୍ୟଙ୍କର ଯେଉଁ ପତ୍ନୀମାନେ ତାଙ୍କର ମଧ୍ୟ ଶୋକ ଦୂର ହୋଇଗଲା। ଏଇ କଥା ଶୁଣି ଦିତିଙ୍କର ପତ୍ନୀ ମାନେ ଦିତି ଏବଂ ତାଙ୍କର ବହୁ ଯେଉଁ ଋଷାବାନ ତାଙ୍କର ହିରଣ୍ୟକଶିପୁଙ୍କର ପୁତ୍ରମାନେ ସମସ୍ତଙ୍କର ଶୋକ ଦୂର ହୋଇଗଲା। ସେହିଭଳି ଭାବରେ ଭଗବଦ୍ଗୀତାର ପ୍ରବଚନ ଶୁଣି ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ଆମର ମୋହ ଦୂର ହୋଇଛି ନା ନାହିଁ? ଭଗବଦ୍ଗୀତାର ପ୍ରବଚନ ଶୁଣିକି ସେମାନଙ୍କର ମୋହ ଦୂର ହୋଇନାହିଁ। ତାର ଉଦାହରଣ ହେଉଛନ୍ତି ଧୃତରାଷ୍ଟ୍ର, ଧୃତରାଷ୍ଟ୍ରଙ୍କର ମୋହ ଦୂର ହେଲା ନାହିଁ। ଅନ୍ତିମ ଶ୍ଳୋକଟି କହିଲେ ସଞ୍ଜୟ ଅନ୍ତିମ ଶ୍ଳୋକଟି କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ଯତ୍ର ଶ୍ରୀ ବିଜୟ ମୂର୍ତ୍ତି ଧ୍ରୁବା ଇତି ମତି ମମ। ଇଏ ହେଉଛି ଅନ୍ତିମ ମନ୍ତବ୍ୟ ସେ ଦେଇଛନ୍ତି ସଞ୍ଜୟ, ଇଏ ହେଉଛି ସିଦ୍ଧାନ୍ତ ସ୍ଥାପନ କରିଛନ୍ତି। ଆଦରେ ପରୋକ୍ଷ ଭାବରେ ସେ ଧୃତରାଷ୍ଟ୍ର କହୁଛନ୍ତି ଯେ ତମେ ଯେଉଁ ଆଶା ପୋଷଣ କରୁଛ ତମର ପୁତ୍ରମାନେ ଜୟଲାଭ କରିବେ, ସେ ଆଶାକୁ ତ୍ୟାଗ କରିବ, ଏଟା ସମ୍ଭବ ନୁହଁ, ତମ ପୁତ୍ର ସବୁ ମୃତ୍ୟୁବରଣ କରିବେ। ଆର କହିବାର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ ମଧ୍ୟ ସମୟ ଅଛି, ତମେ ଯାଇ ଯଦି ତମ ପୁତ୍ରମାନଙ୍କୁ ସମ୍ବାଦ ଦେବ, ସେ ଯଦି ପାଣ୍ଡବମାନଙ୍କ ପାଖରେ ସନ୍ଧି କରିବେ ତାଙ୍କ ଶରଣରେ ଯିବେ ତାହେଲେ ତାଙ୍କ ଜୀବନ ବଞ୍ଚିଯିବ। ଭଗବତଗୀତା ଯେଉଁ କୁହାଯାଉଥିଲା ଯୁଦ୍ଧ ଆରମ୍ଭ ହୋଇଯାଇଥିଲା, ଦଶ ଦିନ ବିତି ଯାଇଥିଲା, ଭୀଷ୍ମରେ ସରସଜ୍ଜା ହୋଇଯାଇଥିଲେ, ସେହି ସମୟରେ କଥା କୁହାଯାଇଛି। ସେତେବେଳେ ମଧ୍ୟ ଯଦି ଧୃତରାଷ୍ଟ୍ର ସେ ଜ୍ଞାନ ପ୍ରାପ୍ତ ହୋଇ ତାଙ୍କ ଲୋଭ ଯଦି ଦୂର ହୋଇଥାନ୍ତା ତାହେଲେ ସେ କଥା କାର୍ଯ୍ୟକାରୀ କରିଥାନ୍ତା, ପୁତ୍ରମାନଙ୍କୁ ସମ୍ବାଦ ଦେଇଥାନ୍ତି ଆଉ ଯେତିକି ବଞ୍ଚିଥିଲେ। ତେଣୁ ତାଙ୍କର ମୋହ ଦୂର ହୋଇପାରିଲା ନାହିଁ, ତାଙ୍କର ମୋହ ଦୂର ହେଲା କେତେବେଳେ ପରେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ବିଧୁର ଆସିଲେ ତାଙ୍କୁ ବହୁତ କଡ଼ା କଥା କହିଲେ, ବହୁତ ଅପମାନ ସୃଷ୍ଟ କଥା କହିଲେ, ସେତେବେଳେ ତାଙ୍କର ମୋହ ଦୂର ହେଲା। ନହେଲେ ଭଗବାନ ପ୍ରଥମେ ପଠାଇଥିଲେ, ଅକୃତଙ୍କୁ ପଠାଇଥିଲେ ଜ୍ଞାନ ପ୍ରଦାନ କରିବା ପାଇଁ, ଧୃତରାଷ୍ଟ୍ରଙ୍କ ମୋହ ଦୂର ହୋଇନଥିଲା। ବିଭିନ୍ନ ମନୁଷ୍ୟମାନେ ମଧ୍ୟ ତାଙ୍କୁ ଉପଦେଶ ଦେଉଥିଲେ, ସେତେବେଳେ ମଧ୍ୟ ତାଙ୍କର ମୋହ ଦୂର ହୋଇନଥିଲା। କିନ୍ତୁ ଆଜି ଯେତେବେଳେ ତାଙ୍କ ପୁତ୍ରମାନେ ସବୁ ମୃତ୍ୟୁବରଣ କରିଛନ୍ତି, ସେତେବେଳେ ବିଦୁର ତାଙ୍କୁ ବହୁତ ଅପମାନ ସୂଚ କଥା କହିଛନ୍ତି, ପ୍ରଥମ ସମୟ ତିଆରି ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେତେବେଳେ ତାଙ୍କ ମୋହ ଦୂର ହେଲା। ସେହିଭଳି ଭାବରେ ଯୁଧିଷ୍ଠିର ମହାରାଜ ଧର୍ମରାଜ, ସେ ଧର୍ମରାଜ ହେଲେ ମଧ୍ୟ ତାଙ୍କର ଶୋକ ଦୂର ହୋଇନଥିଲା, ମହାଭାରତ ଯୁଦ୍ଧ ପରେ ସେ ବହୁତ ଶୋକାକୁ ରହିଯାଇଥିଲେ। ଏମିତିକି ଭଗବାନ ଏତେ ପ୍ରବଚନ, ଭଗବତଗୀତା ପ୍ରବଚନ ବାଦ ଆହୁରି ଅଧିକ ପ୍ରବଚନ ଦେଇଛନ୍ତି, କିନ୍ତୁ ସେଇଟା ଶୁଣିକି ମଧ୍ୟ ତାଙ୍କର ଶୋକ ଦୂର ହୋଇନଥିଲା। ତେଣୁ ସେ ନେଇକି ଗଲେ, ଭଗବାନ ତାଙ୍କୁ ନେଇକି ଗଲେ ଭୀଷ୍ମଦେବଙ୍କ ପାଖକୁ। ଭୀଷ୍ମଦେବ ସରସଜ୍ଜାରେ ଥିଲେ, ମହାଭାରତ ଯୁଦ୍ଧର କେତେଦିନ ପରେ ମଧ୍ୟ ସେ ଥିଲେ। ତେଣୁ ସେଇଠି ଯାଇକି ଯେତେବେଳେ ଭୀଷ୍ମଦେବ ପ୍ରବଚନ ଦେଲେ, ସେତେବେଳେ ଯାଇକି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ଭଗବାନ ବ୍ୟବସ୍ଥାରେ ଭୀଷ୍ମଦେବଙ୍କର ତାଙ୍କର ମହାନତା ପ୍ରତିପାଦନ କରିବା ପାଇଁ ଏବଂ ଭୀଷ୍ମଦେବଙ୍କ ପ୍ରତି କୃପା କରିବା ପାଇଁ ଭଗବାନଙ୍କ ଏସବୁ ଲୀଳା ହୋଇଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ଦେଶ କାଳଜ୍ଞ କେଉଁ ସ୍ଥାନରେ କିଭଳି ଭାବରେ ପ୍ରବଚନ ଦେବାକୁ ପଡ଼ିବ ସେ ଜାଣିଥିଲେ, ଏବଂ ସେ ନିଜ ମନକୁ କଥା କହିନାହାନ୍ତି, ସେ ଯାହା କହିଛନ୍ତି ସେ ମହାଜନମାନଙ୍କ କଥାକୁ କହିଛନ୍ତି। ହିରଣ୍ୟକଶିପୁ ଅସୁର ହେଲେ ମଧ୍ୟ ସେ ଯମରାଜଙ୍କର ଉଦାହରଣ ଦେଲେ, ଆଉ ଜଣେ ମହାଜନଙ୍କର ଉଦାହରଣ ଦେଲେ। ତେଣୁ ମହାଜନମାନେ ଯେଉଁଟା କୁହନ୍ତି ସେଠି କ'ଣ ତତ୍ତ୍ୱଭ୍ରମ କଥା, ଆମର ଯେଉଁ ଅନର୍ଥ ରହିଛି ତାର ଯେଉଁ ଅନର୍ଥ ରହିଛି ତା ଦେହରେ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱଭ୍ରମ, ତତ୍ତ୍ୱଭ୍ରମ। ତେଣୁ ଅଧିକାଂଶଙ୍କର ତତ୍ତ୍ୱଭ୍ରମ ଥାଏ। ସେଥିପାଇଁ ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ମନୁଷ୍ୟାଣ ସହ ଶିଶୁ କଶ୍ଚିତ ଯଦି ସିଦ୍ଧଏ ଯତଦାମ ବି ସିଦ୍ଧାନା କଶ୍ଚିତ ମା କୋଚିତ ତତ୍ତ୍ୱ। ଖୁବ୍ କୋଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, ମାନେ ଅଧିକାଂଶଙ୍କର ତତ୍ତ୍ୱଭ୍ରମ ଥାଏ। ତେଣୁ ମହାଜନମାନଙ୍କର ସେସବୁ ମହାଜନ ଆର୍ଯ୍ୟ ବୃତ୍ତି ବାକ୍ୟ ନାହିଁ, ଦୋଷ ଏସବୁ ଯେଉଁମାନେ ଭଗବାନ ଶୁଦ୍ଧ ଭକ୍ତ ମହାଜନ ଏମାନଙ୍କ ପାଖରେ ସବୁ ଦୋଷ ନଥାଏ, ତାଙ୍କର ତତ୍ତ୍ୱଭ୍ରମ ନଥାଏ। ତେଣୁ ଏଇସବୁ ଶୁଣି ଏଇ ଯେଉଁ ସୁଯୋଗ, ବହୁତ ଲମ୍ବ ପ୍ରବଚନ ରହିଛି, ଆମେ ଏସବୁ ଏତେ କହିପାରିବା ନାହିଁ, କିନ୍ତୁ ସଂକ୍ଷେପରେ କହିବା ଯେ ଏଇ ଯେଉଁ ଯମରାଜ ଏଇ ଯେଉଁ ତତ୍ତ୍ୱ ଦେଲେ, ତତ୍ତ୍ୱ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ନଥାଏ, ତତ୍ତ୍ୱ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ନଥାଏ। ସେଥିପାଇଁ ଗଳ୍ପ କୁହାଯାଏ, ଗଳ୍ପ ଶୁଣିଲେ ବୁଝିପାରିବେ। ତେଣୁ ଯମରାଜ ଗୋଟେ ଗପଟେ କହିଲେ, ଏ ତତ୍ତ୍ୱ ବୁଝିବା ପାଇଁ ସମସ୍ତେ ସମର୍ଥନ ନୁହନ୍ତି, ଗଳ୍ପ ମାଧ୍ୟମରେ ସେ ବୁଝିପାରିଲେ। କ'ଣ ଗୋଟେ ଗପ ଦେଲେ ନା, ଗୋଟେ କୁଳିଙ୍ଗି ଆଉ କୁଳଙ୍ଗି, କୁଳଙ୍ଗ କୁଳିଙ୍ଗି ଏଇ ଦୁଇ ପକ୍ଷୀ ସ୍ୱାମୀ ସ୍ତ୍ରୀଙ୍କର ଉଦାହରଣ ଦେଲେ, କିଛି ତାଙ୍କ ଭିତରେ ଆସକ୍ତି ରହିଛି। ଆମ ଶ୍ରୀ ସୁମନ୍ଦ ରାଧାମନ୍ଦିର ସେ ମହାରାଜ କହନ୍ତି, ଏଇ ଯେଉଁ ଉଦାହରଣଟି ଦେଲେ ଏଇଟା ପ୍ରକୃତରେ ଏମାନେ ଯମରାଜ ଯେଉଁ କହୁଛନ୍ତି ତାର ଉଦ୍ଦେଶ୍ୟ ହେଉଛି ଆମମାନଙ୍କୁ ଲକ୍ଷ୍ୟ କୁହାଯାଉଛି, ବଦ୍ଧ ଜୀବମାନେ ସେହିଭଳି ଭାବରେ ଅବସ୍ଥା ରହିଛନ୍ତି, ସ୍ୱାମୀ ସ୍ତ୍ରୀର ଯେଉଁ ଆକର୍ଷଣ ରହିଛି କେତେ ଦୃଢ଼ ଆକର୍ଷଣ ରହିଛି, ଗୋଟେ ବ୍ୟାଧ ଜାଲ ପକାଇ ଗୋଟେ ପକ୍ଷୀକୁ ପକାଇଦେଲା, ସେ ଜାଲରେ ପକାଇଦେଲା, ସେ ତାର ପତ୍ନୀ ପଡ଼ିଗଲା କୁଲିଙ୍ଗି, କୁଲିଙ୍ଗି ଯେତେବେଳେ ପଡ଼ିଯାଉଛି ତାର ସ୍ୱାମୀ କୁଲଙ୍ଗ କୁଳିଙ୍ଗ ସେ ବହୁତ କ୍ରନ୍ଦନ କରୁଛି, ବହୁତ ରୋଦନ କରୁଛି, ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ଯେତେବେଳେ ହେଉଛି ସେହି ସମୟରେ लुब्धको विपिने कश्चित पक्षिणां निर्मितो अंतकः वितत्य जालं विदधे तत्र तत्र प्रलोभयन् पुलिंग मिथुनं तत्र विचर समदृश्यत तयो पुलिंगी सहसा लुब्धकेन प्रलोभिता पड़गला खाद्यर डोघरे पड़गला खायापी जाल पड़गला तेनालींग से बहुत रोदन करूँ कहीं से यह रोदन कराध शिकार कर गाध सर हत्या कला कहार उद्देश्य हूँ जे जनक मृत्यु आम एत विचलित होते आम जाने आम मत मृत्यु रही से कथा जमराज क्या कौन तेनाली भाव तत्व मध्यम बुझे गल्प मध्यम बुझे सुजग्ञ पत्नी मैंने से मैंने प्रकृत ज्ञान प्राप्त हो गले तेनाली शोकर मुक्त हो गले तेणु एक शुणी तापर सुजग्ञ राजा अंत्येष्टिक्रिया कराला सब रही पत्नी मैंने सती एक शुणी ये जो कौन हिरण्यकश्यप कौन हिरण्यकश्यप पत्नी पुत्र मानक माँ को सीमान शोक दूर है शोक दूर हो गला शोक दूर हो गला प्रवचन उद्देश्य हूँ से अर्जुन भगवान शरण में गले ना कहे आप छोड़ा कदम्य कौन नही उपदे आउ कहीं मोर रही शोक उच्छन इंद्रिया नही जदि भगवान कहे अर्जुन मु तुम सांग मोर शरण से कहीं जाऊ तुम्हें तुम जो मैंने टे उन्नत स्तर अच्छा जमी भीष्मे व्यासदे एम शरण में जाओ मो शरण में कहीं जाऊ तेणु अर्जुन कहे प्रभु नही प्रवश्यामी ममा मुद्या जोक मुझ क्षण इंद्रियाण इंद्रिय मान जो सुख रही बर्तमान मोर अर्जुन कौशन मुझे देखी जी शोक को दूर कर अभाप भूमु अशपत रुद्धा राज्यम सुरणाम विचार सत्यम समस्त स्वर्गलोक प्राप्त हेले शोक मैं दूर हम ना तेणु भगवान जो ज्ञान प्रदान कले शोक दूर है ये शोक मोह भय तीनो जिस कहते ये भागवतम जो मैंने केवल श्रवण करें आरंभ करें दूर हो शोक मोह भय ताकत दूर होता ठीक कथा आमर कौन किसी लाभ हाँ आम तो शोक भय दूर हम खाली शोक दूर हम नहीं मोह दूर हम भय कम दूर हम भागवत प्रथम सन्द सप्तम कह जो लोक मैंने भगवान दर्शन कले व्यासदेव व्यासदेव दर्शन कलापर से भगवान को भक्ति जोगे भगवान दर्शन कले कि दर्शन कले माया तदपाश्रय माया को भगवान को पछपटे देखिले जो माया समस्त जीव को मोह कर रखे जया समित जीव आत्मा त्रिगुणात्मक ये माया जो तीनो गुण रही सत्य रजता ये तीन गुण में समस्त जीव को बंधन कर रखे जदिव जीव हूँ भगवान उन्नतर शक्ति माया भगवान नीचतर शक्ति किंतु से नीचतर शक्ति अधीन रही जाती ये हूँ अनर्थ आम जो कह विभिन्न प्रकार अनर्थ रही तत्वभ्रम गोटे अनर्थ ये अनर्थ जो आम भवरोग भोग करे ये अनर्थ भवरोग लक्षण हूँ शोक मोह भय तेणु व्यासदेव से लोक मैंने जानते ना से बंधन अच्छा शोक मोह रही शोकटा अवश्य जानते हैं शोकटा न जानवर कौन सी असुविधा ना शोक दुख पाचे शोक करुचे ये आम जानूचे कि आम जो मोहग्रस्त होता जापना भयग्रस्त आम जानूचे कि मोहग्रस्त आम जापना कि तीनोटी जगह जिनस शोक मोह भय हो भवरोग ये भवरोग निराकरण पर व्यासदेव औषध दे जो कौन कौन ये रचना कले व्यासदेव ये रचना कले अनर्थ उपशम साक्षात ये रोग को दूर करने लोक अनर्थ उपशम साक्षात भक्ति योग मदद खेले भगवान ଯିଏକି ଆମର ଇନ୍ଦ୍ରମାନଙ୍କର ଉର୍ଦ୍ଧ୍ୱରେ ସେଥିପାଇଁ ତାଙ୍କର ନାମ ହେଉଛି ଅଧକ୍ଷଜ। ତାଙ୍କ ପ୍ରତି ଭକ୍ତି ଆଚରଣ କଲେ ହେଉଛି ଔଷଧ। ଏଇଟା ଲୋକମାନେ ଜାଣନ୍ତି ନାହିଁ, ଲୋକ ସେ ଅଜାଣନ୍ତୁ। ତେଣୁ ଚକ୍ରେ ବିଦ୍ୱାନ ଚକ୍ରେ ସାତତ ସଂହିତା, ସେଥିପାଇଁ ଭାଗବତ ସାତତ ସଂହିତା ରଚନା କଲେ ସେ। ଏ ସଂହିତା ଏଭଳି ଯଶ୍ୟାଙ୍ଗେ ସୁଏ ମାଣାୟା, ଆମେ ତାଙ୍କୁ କହୁଥିଲୁ, କାରଣ କେଉଁ କହୁଥିଲେ କିମ୍ ସୁଦାନ, ତାଙ୍କ ଯେଉଁମାନେ କିମ୍ବଦ ସୁଦାନ, ଯେଉଁମାନେ ପୂର୍ଣ୍ଣ ଭାବରେ ଶ୍ରବଣ କରିବେ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ଶ୍ରବଣ କରିବା ପାଇଁ ଆରମ୍ଭ କରିବେ ସେମାନେ ଯଶ୍ୟାଙ୍ଗେ ସୁଏ ମାଣାୟା କୃଷ୍ଣେ ପରମ ପୁରୁଷେ। ଭଗବାନ ଯିଏକି କୃଷ୍ଣ, ଯିଏକି ପରମ ପୁରୁଷ, ତାଙ୍କ ପ୍ରତି ଆମର ଭକ୍ତି ଆସିବ। ଭକ୍ତି ଉତ୍ପାଦିତ ପୁରୁଷ ଶୋକ ମୋ ଭୟ ଭା, ଏ ଯେଉଁ ଭକ୍ତି ଉତ୍ପନ୍ନ ହେବ ଆର ମୁଖ୍ୟ ଫଳ ତ ମିଳିବ, କିନ୍ତୁ ଗୌଣ ଫଳ ହିସାବରେ ଭଗବତ ଦୂର ହୋଇଯିବ। ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏ ଭଗବତ ଦୂର ହୋଇଯିବ। ତାଙ୍କର ଯେଉଁ ଶୋକ ଦୂର ହୋଇଥିଲା, ଆଉ ଆମର କ'ଣ ଅଛି, ଆମର କ'ଣ ଶୋକ ଦୂର ହେବ, ଆମର ମଧ୍ୟ ଶୋକ ଦୂର ହେବ, ଆମ ଜୀବନରେ ମଧ୍ୟ ସେ ଅବସ୍ଥା ଆସିଛି, ଶୋକ ମୋହ ଭୟରେ ଆମେ ତ ରହିଛି, ଭବରୋଗରେ ଆମେ ରହିଛେ। ଏଇ କଥା ଶୁଣିଲା ମାନେ ଆମେ ମଧ୍ୟ ଏଇ ଭାଗବତ ସେଥିପାଇଁ ସବୁ କଥା ରହିଛି। ଭାଗବତର ଯେକୌଣସି ପ୍ରସଙ୍ଗ ହେଉ, ଯେକୌଣସି କଥା ହେଉ, ଆମେ ଶୁଣିଲା ମାନେ ଶୋକ ମୋହ ଭୟ ଏ ଭବରୋଗକୁ ଆମର ଦୂର କରିଦେବ। ତେଣୁ ଏହିଭଳି ଭାବରେ ଏସବୁ କଥା ଶୁଣିଲା ପରେ ଏଇ ସେ କଥା କୁହାଯାଇଛି ହିରଣ୍ୟକଶିପୁ ଉବାଚ। ଏହିଭଳି ଭାବରେ ପ୍ରବଚନ ନେଲା ପରେ ତାଙ୍କର ପତ୍ନୀମାନେ ଏସବୁ ସୁଯୋଗ ପତ୍ନୀମାନଙ୍କର ଶୋକ ଦୂର ହେଲା, ଏବଂ ହିରଣ୍ୟାଙ୍କର ପତ୍ନୀ ତାଙ୍କ ପୁତ୍ରମାନଙ୍କର ତାଙ୍କର ମାଆଙ୍କର ମଧ୍ୟ ଶୋକ ଦୂର ହେଲା। ଏହି ଉପଦେଶ ଦେଉଛନ୍ତି ନାରଦ ମୁନି। ତେଣୁ ନାରଦ ମୁନି ଅନ୍ତିମରେ କହିଲେ, ଆମେ ସଂକ୍ଷେପରେ କହିଦେଲେ କାହିଁକିନା ଆମେ ତାକୁ କହିବା ପାଇଁ ଏତେ ସମୟ ନାହିଁ। ତେଣୁ ସେ କହୁଛନ୍ତି ଇତି ଦୈତ୍ୟ ପତେ ବାକ୍ୟ, ଦୈତ୍ୟପତି ହିରଣ୍ୟକଶିପୁର ବାକ୍ୟ ଶ୍ରବଣ କରି ଦ୍ୱିତୀ ରାକର୍ମ୍ୟ ଶୁଶ୍ରୂଷା, ଦ୍ୱିତୀ ଶ୍ରବଣ କଲେ ଏବଂ ହିରଣ୍ୟକଶିପୁର ପତ୍ନୀ ମଧ୍ୟ ଶ୍ରବଣ କଲେ, ଜୟ ଶ୍ରୀ ସୀତାରାମ କର୍ମ ଦ୍ୱିତି। ତେଣୁ ପୁତ୍ର ଶୋକଂ କ୍ଷଣାତ୍ ତ୍ୟକ୍ତ୍ୱା, ଗୋଟିଏ କ୍ଷଣରେ ତ୍ୟାଗ କରିଦେଲେ, ଶୋକକୁ ତ୍ୟାଗ କରିଦେଲେ ଶୋକ। ପୁତ୍ର ଶୋକଂ କ୍ଷଣାତ୍ ତ୍ୟକ୍ତ୍ୱା, ଏ ଶୁଣିଦେଲା ମାନେ ତାଙ୍କର ଶୋକ ଦୂର ହୋଇଗଲା, କ୍ଷଣାତ୍ ତ୍ୟକ୍ତ୍ୱା। ତେଣୁ ତତ୍ତ୍ୱେ ଚିତ୍ତଂ ଅଧାରୟେ, ତେଣୁ ଏ ତତ୍ତ୍ୱ ଆତ୍ମତତ୍ତ୍ୱ ବିଷୟରେ ଚିତ୍ତକୁ ଧାରଣ କଲେ, ଧାରଣ କଲେ। ଗୋପବନ୍ଧୁନାଥ କହୁଛନ୍ତି ଯେତେବେଳେ କୌଣସି ଆତ୍ମୀୟଙ୍କର ମୃତ୍ୟୁ ହୁଏ ସେତେବେଳେ ମନୁଷ୍ୟ ସ୍ୱଭାବତଃ ଜୀବନ ଦର୍ଶନ ପ୍ରତି ଆଗ୍ରହୀ ହୁଏ, ଶ୍ମଶାନ କରିବାକୁ କହିଲା। କେତେଜଣ ପ୍ରବଚକ ଶୁଣିଛି, କେତେଜଣ କହନ୍ତି ଯାଅ ମଝିରେ ଶ୍ମଶାନକୁ ଯାଅ, ଶ୍ମଶାନ ବୈରାଗ୍ୟ, ଶ୍ମଶାନ ବୈରାଗ୍ୟ ଯାଉଛନ୍ତି କ'ଣ ହେବ, ପ୍ରକୃତ ବୈରାଗ୍ୟ ସେ ନୁହଁ, ସେ କିଛି କ'ଣ ପାଇଁ ସେ ବୈରାଗ୍ୟ ରହିବ। କିନ୍ତୁ ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ ହୋଇଯିବା ପରେ ସେମାନେ ପୁଣି ଭୌତିକ ବିଷୟରେ ମନୋନିବେଶ କରନ୍ତି, ପୁଣି ଭୁଲିଯାଆନ୍ତି। ଇହୁଁ ସବୁ ବଡ଼ ଆଶ୍ଚର୍ଯ୍ୟ ଯୁଧିଷ୍ଠିର ମହାରାଜ କଥା କହିଲେ, ଅନି ଅନିଭୂତାନି କରିଛନ୍ତି ଜମାଳୟ ଶେଷ ସ୍ଥାବର ହେଉଛନ୍ତି କିମ୍ବା ଆଶ୍ଚର୍ଯ୍ୟ ମତ କର। ମୃତ୍ୟୁ ସମୟରେ ଜଣଙ୍କର ମୃତ୍ୟୁ ଦେଖିକରି ହୁଏତ ତାଙ୍କର ସୂଚନା ଆସିପାରେ, କିନ୍ତୁ ପୁଣି ଭୁଲିଯିବେ, ମାହେର ବନ୍ଧନ ଏଭଳି ରହିଛି। ତେଣୁ ଏପରି ଅତ୍ୟନ୍ତ ବିଶ୍ୱାସକୁ ଦୈତ୍ୟମାନେ ଆତ୍ମମାନଙ୍କ ମୃତ୍ୟୁରେ ବେଳେବେଳେ ଦାର୍ଶନିକ ବିଷୟ ଚିନ୍ତା କରିବାକୁ ଆରମ୍ଭ କରନ୍ତି। ବିଶ୍ୱାସକ୍ତ ବ୍ୟକ୍ତିମାନଙ୍କର ଏହି ମନୋଭାବକୁ କୁହାଯାଏ ଶ୍ମଶାନ ବୈରାଗ୍ୟ। ତେଣୁ ଏବେ ଭାବରେ ତୃତୀୟ ଅଧ୍ୟାୟ ଆମେ ସଂକ୍ଷେପରେ ବର୍ଣ୍ଣନା କଲେ, ତୃତୀୟ ଅଧ୍ୟାୟ ଆରମ୍ଭ କରିବା ବିଭିନ୍ନ କିଛି କଥା। ତେଣୁ ନାରଦ କହୁଛନ୍ତି ଯେ ହିରଣ୍ୟକଶିପୁ ରାଜନ ଅଜେୟ ଅଜେୟ ଅଜରା ଅମରମ ଅଜେୟ ଅଜରମ ଅମରମ ଆତ୍ମାନ ଅପ୍ରତିଦ୍ୱନ୍ଦ୍ୱ ଏକ ରାଜନ ବ୍ୟତିଷ୍ଠ। ବର୍ତ୍ତମାନ ଆମେ ପୂର୍ବରୁ ଶୁଣୁଥିଲେ କିଭଳି ତାଙ୍କର ଦୈତ୍ୟମାନଙ୍କୁ ସବୁ ପଠେଇଲେ, ଗାଭୀମାନଙ୍କୁ ବ୍ରାହ୍ମଣମାନଙ୍କୁ ବୃକ୍ଷମାନଙ୍କୁ ସବୁ ନଷ୍ଟ କରିବା ପାଇଁ ସବୁ କରିଥିଲେ, ଏବଂ ନିଜେ ବିଷ୍ଣୁଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ। ତେଣୁ ବର୍ତ୍ତମାନ ଚିନ୍ତା କରେ ମୁଁ କେମିତି କରିବି, ବିଷ୍ଣୁ କେମିତି ହତ୍ୟା କରିବି, ମୋର ଆଉ ଟିକେ ଅଧିକ ବଳ ଦରକାର। ତେଣୁ ସେ କ'ଣ କଲେ ହିରଣ୍ୟକଶିପୁ ରାଜନ କିଏ କାହାକୁ କହୁଛନ୍ତି ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ତେଣୁ ହିରଣ୍ୟକଶିପୁ ରାଜନ ଅଜେୟ ଅଜର ଅମର ସେ ଚାହୁଁଥିଲା ମୁଁ ଅଜୟ ହେବି ମୋତେ କେହି ପରାଜୟ କରିପାରିବେ ନାହିଁ ମୋର ସବୁ ଜୟ ହେବ ଅଜୟ ଏବଂ ଅମର ହେବି ଅଜୟ ଅଜର ଅଜର କହିଲେ ବାର୍ଦ୍ଧକ୍ୟ ମୁଁ ପ୍ରାପ୍ତ ହେବି ନାହିଁ ବୃଦ୍ଧ ହେବି ନାହିଁ ସବୁବେଳେ ଯୁବକ ଅବସ୍ଥା ରହିବି ଆମ ଶିଶୁ ରାଧବଂଶ ମହାରାଜ ସବୁ କହୁଥିଲେ ସବୁ କଥା ସେ କହିବେ ଭଗବାନଙ୍କର କୃପା ଆମେ ଯେଉଁ ଜରାଗ୍ରସ୍ତ ହେଉଛେ ଭଗବାନଙ୍କ କୃପା କାହିଁକିନା ଜରାଗ୍ରସ୍ତ ହେଲେ ଆମର ଆସ୍ତେ ଆସ୍ତେ ବୈରାଗ୍ୟ ଆସିବ ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ଦେବତାମାନଙ୍କୁ ଅଜରା କରିଥାନ୍ତି ତାଙ୍କର ନାଁ ହେଉଛି ଗୋଟେ ଅଜର ଅମରା ନିର୍ଜରା ତାଙ୍କର ଜରା ନାହିଁ ଅମରା ନିର୍ଜରା ଦେବା ଏସବୁ ତାଙ୍କର ନାମ ରହିଛି ଜରାଗ୍ରସ୍ତ ସେମାନେ ହୁଅନ୍ତି ନାହିଁ ଯେତେ ଉନ୍ନତ ଲୋକ ଯିବା ସେମାନେ ସବୁ ଜରାଗ୍ରସ୍ତ ହୁଅନ୍ତି ନାହିଁ ଜରା ଆମ ମନୁଷ୍ୟମାନଙ୍କୁ ଜରା ବ୍ୟବସ୍ଥା କରିଛନ୍ତି କାହିଁକି ନା ଆମେ ବୈରାଗ୍ୟ ଆସିବ ଆମର ଜରାଗ୍ରସ୍ତ ହେଲେ ମାନସ କହୁଥିଲି ସେ କଥା ତେଣୁ ସେ ଚାହୁଁଥିଲା ମୁଁ ଅଜର ହେବି ପ୍ରକୃତରେ କେହି ଚାହୁଁନାହାନ୍ତି ବୃଦ୍ଧ ହେବା ପାଇଁ ବେଳା ଯମରାଜ ନୋଟିସ୍ ଦେଉଛନ୍ତି ତମର ଆସିଗଲା ସମୟ ମୃତ୍ୟୁ ସମୟ ଆସିଗଲା ପ୍ରଥମେ ଆମର ପେଶୀକୁ ଧଳା କରିଦେଉଛନ୍ତି କିନ୍ତୁ ଆମେ ଶୁଣୁନାହିଁ ପେଶୀକୁ କଳା କରିଦେଉଛି ଏଇଭଳି ଭାବରେ ବିଭିନ୍ନ ପ୍ରକାର ନୋଟିସ୍ ଦେଲେ ମଧ୍ୟ ଆମେ ଶୁଣୁନାହିଁ ମୃତ୍ୟୁ ଅନ୍ତିମ ମୃତ୍ୟୁ ଆସିବା ପୂର୍ବରୁ ଯମରାଜ ତାଙ୍କର ମୃତମାନଙ୍କୁ ପଠାଇବା ପୂର୍ବରୁ ଏମାନଙ୍କୁ ସବୁ ନୋଟିସ୍ ଦେଉଛନ୍ତି ନୋଟିସ୍ ଦେଇ ଦେଉଛନ୍ତି ତମ ସମୟ ଆସିଗଲା ବର୍ତ୍ତମାନ ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଅ ସାତ ଦିନ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ପାଇଁ ସମୟ ଦେଇଥିଲେ ପରୀକ୍ଷିତ ମହାରାଜଙ୍କୁ ସେ ସାତ ଦିନରେ ସେ ସିଦ୍ଧିପ୍ରାପ୍ତ ହୋଇଗଲେ କେବଳ ଭାଗବତ ଶ୍ରବଣ କରି କିନ୍ତୁ ଆମର ବହୁତ ଜାଗାକୁ ଯମରାଜ ଦେଉଛନ୍ତି ବାଲ୍ମୀକ ଆସିଯାଉଛି ଆଖିକୁ ଦୁଶୁ ନାହିଁ କାନକୁ ଶୁଭୁ ନାହିଁ ଏଭଳି ଭାବରେ ନୋଟିସ୍ ଦେଉଛନ୍ତି ଯମରାଜ କିନ୍ତୁ ଆମେ ସେସବୁ ଶୁଣୁନାହିଁ କେମିତି ଆମେ ଯୁବକ ରହିବା କେମିତି ଇନ୍ଦ୍ର ତୃପ୍ତି ଠିକ୍ ଭାବରେ କରିପାରିବା ସେଥିପାଇଁ ଚେଷ୍ଟା କରୁ ଡାକ୍ତରଖାନାକୁ ଯାଉଛେ ଇଏ କରିବା ପାଉଛେ ସେସବୁ ବହୁତ ପ୍ରକାର ବ୍ୟବସ୍ଥା କରୁଛେ ସେଇଭଳି ଭାବରେ ଇଏ ମଧ୍ୟ ହିରଣ୍ୟକଶିପୁ ମଧ୍ୟ ସେଇଭଳି ଅମର ହେବା ପାଇଁ ଚାହୁଁଥିଲା ମୃତ୍ୟୁବରଣ କରିବ ନାହିଁ ଅମର ହେବି କେହି ମୃତ୍ୟୁବରଣ କରିବା ପାଇଁ ଚାହାନ୍ତି ନାହିଁ କାହିଁକି ନା ପ୍ରକୃତରେ ଆମର ମୃତ୍ୟୁ ନାହିଁ ନ ଜାଣି କଦାଚିତ ନାୟ ମୃତ୍ୟୁ ମୋଟାବା ହୁଏ ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ କିନ୍ତୁ ଯେହେତୁ ଆମେ ଶରୀର ପ୍ରାପ୍ତ ହୋଇଛେ ଆର ଜନ୍ମ ହେଉଛି ମୃତ୍ୟୁ ହେଉଛି କିନ୍ତୁ ଆମେ ଏମିତି ନିତ୍ୟ ଆମେ ହେଉଛେ ଅମର ସେଥିପାଇଁ ଆମେ ଚାହୁଁଛେ ଅମର ହେବା ପାଇଁ ତେଣୁ ହିରଣ୍ୟକଶିପୁ ମଧ୍ୟ ସେଭଳି ଭାବରେ ଅମର ହେବା ପାଇଁ କ'ଣ କଲେ ହୋଇପାରିବ ତେଣୁ ଆତ୍ମାନ ଅପ୍ରତିଦ୍ୱନ୍ଦ୍ୱ ଇଚ୍ଛୁକାର ଅଭିଳାଷ ଥିଲା ଆତ୍ମାନ ଅପ୍ରତିଦ୍ୱନ୍ଦ୍ୱ ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱୀ କରିପାରିବେ ନାହିଁ ଏ କେହି ତାଙ୍କୁ କ'ଣ ପରାସ୍ତ କରିପାରିବେ ନାହିଁ ଅପ୍ରତିଦ୍ୱନ୍ଦ୍ୱ ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱ କରିପାରିବେ ନାହିଁ ଆତ୍ମାନ ଅପ୍ରତିଦ୍ୱନ୍ଦ୍ୱ ଏକ ରାଜ ବେଦିତ ଏକ ରାଜ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଚଉଦ ଭୁବନରେ ସେ ହେଉଛନ୍ତି ମାଲିକ ଏକ ରାଜ ବେଦିତ କେମିତି ହେବ ଚିନ୍ତା କରୁଛନ୍ତି ଅନ୍ଧପକ୍ଷ ଏଇଟା ଯଦି ସେ ଯାଇକି ପଚାରିଥାନ୍ତି ଯେମିତି ଧ୍ରୁବ ମହାରାଜ ସବୁ ଚାହୁଁଥିଲେ ବିରାଟ ରାଜ୍ୟ ଚାହୁଁଥିଲେ ତାଙ୍କ ପିତାଙ୍କର ପିତା ଉତ୍ତାନପାଙ୍କ ପିତା ମନୁଙ୍କର ପିତା ବ୍ରହ୍ମାଙ୍କଠାରୁ ମଧ୍ୟ ସେ ବିରାଟ ରାଜ୍ୟ ଚାହୁଁଥିଲେ ଏବଂ ତାଙ୍କ ମା ତାଙ୍କୁ କହିଲେ ତୁମେ ଭଗବାନଙ୍କ ଶରଣରେ ଗଲେ ତୁମେ ଏଇଟା ପ୍ରାପ୍ତ ହୋଇପାରିବ ଏବଂ ନାରଦ ମୁନି ସେ ଉପଦେଶ ଦେଲେ ଭଗବାନଙ୍କ ଶରଣରେ ଗଲେ କାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେନ ଯଦି ପୁରୁଷ କରନ୍ତି ଆମର କୌଣସି କାମନା ନଥାଉ ବା ସମସ୍ତ କାମନା ଥାଉ ବା ଆମେ ମୁକ୍ତି ହେବା ପାଇଁ ଚାହୁଁଥାଉ ଯେକୌଣସି ଉପାୟରେ ମଧ୍ୟ ଆମେ ଯେକୌଣସି ଅବସ୍ଥାରେ ମଧ୍ୟ ଆମେ ଯଦି ଭଗବାନଙ୍କର ଶରଣ ଯିବା ତାହେଲେ ଆମର ସମସ୍ତ କାମନା ପୂର୍ଣ୍ଣ ହୋଇପାରିବ ଅନ୍ତପରି ଜଣେ ନାରଙ୍ଗୀ ପାଖକୁ ଯାଇଥାନ୍ତା ପଚାରିଥାନ୍ତା କ'ଣ ହୋଇଥାଏ କିନ୍ତୁ ଆମର ଯେଉଁ ଆମେ ଆରମ୍ଭ ହେଇଛି ନା ତାଙ୍କର ଅସତ୍ ବାସନା ଦାନ ହେଇଛି ସତ୍ ବାସନା ଦାନ ହେଇପାରି ନାହିଁ ପ୍ରହ୍ଲାଦର ସତ୍ ବାସନା ଦାନ ହେଇଥିଲା ମହତ୍ ବ୍ୟକ୍ତିଙ୍କ କୃପାରୁ କିନ୍ତୁ ହିରଣ୍ୟକଶିପୁଙ୍କର ଅସତ୍ ବାସନା ଦାନ ହେଇଥିଲା କାହିଁକି ନା ମହତ୍ ବ୍ୟକ୍ତିଙ୍କର କୋପରୁ ତେଣୁ ତାଙ୍କର ସଦ୍ବାସନା ଆସୁନାହିଁ। ଯଦି ସେ ଏଇ କାମନା ପୂରଣ କରିବା ପାଇଁ ଯଦି ଭଗବାନଙ୍କ ଶରଣରେ ଯାଇଥାନ୍ତେ ତାହେଲେ ମଧ୍ୟ ସେଇଟା ପୂରଣ ହୋଇପାରିଥାନ୍ତା, ସେ ଅମର ହୋଇପାରିଥାନ୍ତେ। ଏ ଭଗବାନ ଲୀଳା ମାଧ୍ୟମରେ ଗଣଉଛନ୍ତି। ତେଣୁ ଏକରାଜ ବିଶେଷତ ତେଣୁ ସେ କ'ଣ କଲେ, କେମିତି ଏଇଟା ପ୍ରାପ୍ତ ହୋଇପାରିବି ଚିନ୍ତା କରି ସତେବେ ତପସ୍ୟା କରିବା ପାଇଁ ଆରମ୍ଭ କଲେ। ଏଇ ଗୋଟେ ଅପବାଦ ରାସ୍ତା ମଧ୍ୟ ତପସ୍ୟା, ଦଶଟି ଯେଉଁ ରହିଛି ରାସ୍ତା, ସେ ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ହିରଣ୍ୟକଶିପୁ ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି। ଆଉ ଶୁଣିବା ଆମେ କେମିତି ସବୁ ଯାହା ସବୁ ରହିଛି ବିଧି ଯାହା ସବୁ କରିଛନ୍ତି ତାକୁ ବିପରୀତ କରିବା ପାଇଁ ଚେଷ୍ଟା କରିବେ। ସେ ଯାହା ମାନେ ଶାସ୍ତ୍ର ସେ ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସବୁ ଜ୍ଞାନ ଅଛି। ତେଣୁ ତପସ୍ୟା ହେଉଛି ଗୋଟେ ଦଶଟା ଅପବାଦ ରହିଛି, ତାହେଲେ ତପସ୍ୟା ଗୋଟିଏ ମାର୍ଗ, ତପସ୍ୟା ମାର୍ଗରେ ଜଣେ ମୁକ୍ତି ପ୍ରାପ୍ତ ହୋଇପାରିବ ବା ତାଙ୍କର ମନମାତ୍ର ପୂର୍ଣ୍ଣ ହୋଇପାରିବ। ତେଣୁ ସତେବେ ମନ୍ଦର ଦ୍ରୋଣିଆ, ମନ୍ଦର ପର୍ବତକୁ ଗଲେ, ମନ୍ଦର ପର୍ବତ ସୁନାର ପର୍ବତ, ମନ୍ଦର ପର୍ବତ ତାହାର ଦ୍ରୋଣୀରେ ଯାଇ ତପ ପରମ ଦାରୁଣ, ବିଭିନ୍ନ ପ୍ରକାର ତପସ୍ୟା ରହିଛି, ଶାରୀରିକ ତପସ୍ୟା, ବାଚିକ ତପସ୍ୟା, ମାନସିକ ତପସ୍ୟା, ତିନି ପ୍ରକାର ତପସ୍ୟା ବିଷୟରେ ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେଉଁ ତପସ୍ୟା କଲେ ପରମ ଦାରୁଣ ତପସ୍ୟା କଲେ, ଏଭଳି ତପସ୍ୟା ବ୍ରହ୍ମା କହିବେ ପରେ ତୁମ ପୂର୍ବରୁ କେହି କରିନାହାନ୍ତି କି ପରେ କେହି କରିବେ ନାହିଁ, ନା ଭୂତ ନ ଭବିଷ୍ୟତି, ଏଭଳି ତପସ୍ୟା କଲେ। ଉର୍ଦ୍ଧ ବାହୁ, ବାହୁକୁ ଆଗ ଟେକିଦେଲେ ଉପରକୁ, ଆଉ ତଳକୁ କଲେ ନାହିଁ, ଉର୍ଦ୍ଧ ବାହୁ ଆମେ କେତେ ସମୟ ରହିପାରିବା, ଉର୍ଦ୍ଧ ବାହୁ ନବ ଦୃଷ୍ଟି, ଆଉ ତଳକୁ କଲେ ନାହିଁ ଦୃଷ୍ଟି, ନବ ଦୃଷ୍ଟି, ନବ ଦୃଷ୍ଟି ପାଦାଣ ଦୃଷ୍ଟା ସୀତାବନି, ଅଙ୍ଗୁଷ୍ଠିରେ ଆଙ୍ଗୁଠିରେ ପୁରା ଆଙ୍ଗୁଠି ନୁହଁ, ଆଙ୍ଗୁଠି ନଖରେ ଅବନି ଆଶ୍ରିତ ଅବନି ଭୂମି ଉପରେ ଆଙ୍ଗୁଠି ଆଙ୍ଗୁଠି ନଖରେ ଠିଆ ହୋଇକି ରହିଲେ ତପସ୍ୟା କଲେ, ପରମ ଧାରୁଣ ତପସ୍ୟା, ଗୋଟେ ମିନିଟ୍ କରିପାରିବା, ଗୋଟେ ଦିନ କରିପାରିବା, ଗୋଟେ ବର୍ଷ କରିପାରିବା, ଏ କହିଲେ ଶହେ ବର୍ଷ, କିଭଳି ଶହେ ବର୍ଷ, ପୃଥିବୀ ଗଣନାରେ ନୁହଁ, ଦେବତା ଗଣନାରେ ଶହେ ବର୍ଷ, ଦେବତାମାନଙ୍କର ଗୋଟିଏ ଦିନ ଆମର ହେଉଛି ଛଅ ମାସ, ଏଇଭଳି ଭାବରେ ତାଙ୍କର ଗୋଟିଏ ରାତି ହେଉଛି ଆମର ଛଅ ମାସ, ଏଇଭଳି ଭାବରେ ତାଙ୍କର ଗୋଟିଏ ଦିନ ରାତି ମିଶିଲେ ଆମର ବର୍ଷେ, ତେଣୁ ତାଙ୍କର ବର୍ଷ ହେବ ଆମର କେତେ, ତାଙ୍କର ଦିନ ବର୍ଷକ 360 ଦିନ ନା, ତେଣୁ ଗୋଟିଏ ବର୍ଷ ଆମର 360 ବର୍ଷ ହେବ, ତେଣୁ 100 ବର୍ଷ କହିଲେ ଆମର 36,000 ବର୍ଷ, 3 ବର୍ଷ ତପସ୍ୟା କଲେ, ଦାରୁ ତପସ୍ୟା କଲେ, ଖାଇ ପିଇବା ନା କୌଣସି ପାନୀୟ ତ କ'ଣ କରିନାହାନ୍ତି, ଖାଇବା କଥା କ'ଣ କହିବା, ଜଟାଧି ଧି ଟିଭି ରେଜେ ସମ୍ବର୍ତ୍ତାର୍କ ଇଭାନ୍ ଶୁଭି ତସ୍ମିନ୍ ତପ ତପ୍ୟମାନେ ଦେବା ସ୍ଥାନା ହୋଇଥିଲେ, ଜଟା ତାଙ୍କର ଜଟା ଯେଉଁ ରହିଛି ସେଥିରୁ କ'ଣ ଉଜ୍ଜଳ ହୋଇଗଲା, କିଭଳି ଉଜ୍ଜଳ ହୋଇଗଲା ଜଟା, ନା ସମ୍ବର୍ତ୍ତକ ଇବ ଅଂଶୁଭି, ପ୍ରଳୟ କାଳରେ ସୂର୍ଯ୍ୟଙ୍କର ତାପ ବଢ଼ିଯାଏ, ଶୈବ ବଢ଼ିଯାଏ ପ୍ରଳୟ କାଳରେ, ସେହିଭଳି ଭାବରେ ତାଙ୍କର ଜଟା ଦୀପ୍ୟମାନ ହେଉଥିଲା, ସେହିଭଳି ଭାବରେ ତସ୍ମିନ୍ ତପ ତପ୍ୟମାନେ ଦେବା ସ୍ଥାନାଣି ଭେଦରେ, ଯେତେବେଳେ ଦେଖିଲେ ଦେବତାମାନେ, ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି ଦେବତାମାନେ ଅରକ୍ଷରେ ଆସି ଦେଖୁଥିଲେ, ବର୍ତ୍ତମାନ ଯେତେବେଳେ ଦେଖିଲେ ଯେ ବର୍ତ୍ତମାନ ଏ ତପସ୍ୟା କଲେଣି, ବର୍ତ୍ତମାନ ଆଉ କିଛି ଭୟ ନାହିଁ, କହିକି ଚାଲିଗଲେ ନିଜ ସ୍ଥାନାଣି ଭେଦରେ, ନିଜ ସ୍ଥାନକୁ ଦେବଲୋକକୁ ଚାଲିଗଲେ ଦେବତାମାନେ, ଆଉ କହିଲେ ଆଉ କ'ଣ ବିପଦ ନାହିଁ, ନିର୍ଜର ଚାଲିଗଲା। ତେଣୁ ଯସ୍ୟ ମୂର୍ଣ୍ଣ ସମଦ୍ଭୂତ ସଧୂମ ଅଗ୍ନି ସ୍ତପମୟ ତୀର୍ଯ୍ୟ ଉର୍ଦ୍ଧ ମଧୁଲୋକା ପ୍ରାତପଦ କ'ଣ ପ୍ରାତପଦ ବିଶ୍ୱକିରୀତ, ତାଙ୍କର ମୂର୍ଣ୍ଣି ତାଙ୍କର ମସ୍ତକରୁ ସମୁଦ୍ଭବ ଉଦ୍ଭବ ହେଉଥିଲା, କ'ଣ ନା ସଧୂମ ଧୂଆଁ ସବୁ ବାହାରୁଥିଲା, ଅଗ୍ନି ତପମୟ ଅଗ୍ନି ମଧ୍ୟ ତପମୟ ଅଗ୍ନି ତପସ୍ୟା କରୁଛନ୍ତି ନା, ତପ ଗୋଟେ ଅଗ୍ନି ଭଳି, ତପ ଗୋଟେ ଅଗ୍ନି ଭଳି ଅଗ୍ନି ପାଉଥିଲା, ତପମୟ ଅଗ୍ନି ଏବଂ ତୀର୍ଯ୍ୟ ଉର୍ଦ୍ଧ୍ୱ ମଧୁର ଲୋକ ପାଖାପାଖି ଉନ୍ନତ ଲୋକ ଏବଂ ତଳ ଲୋକ ସବୁ ଜାଗାରେ ବିଶ୍ୱ ଏରିତ ସବୁ ଜାଗାରେ ଏଇଗୁଡ଼ା ଏଇ ଅଗ୍ନି ତାପ ଚାରିଆଡ଼େ ବିସ୍ତାର ହୋଇଗଲା, ଚାରିଆଡ଼େ ବିସ୍ତାର ହୋଇଗଲା। ଏବଂ ଚୁକ୍ଷୁଭୁ ନଧୁ ଦନ୍ୱନ୍ତ ସଦ୍ୱୀପାଦ୍ରିଚଳଭୁ ଚୁକ୍ଷୁଭୁ ମାନେ ସମସ୍ତେ କ୍ଷୁଦିତ ହୋଇଗଲେ। କିଭଳି ଭାବେ ନଦୀ ଉଦନ୍ୱତ ନଦୀ ସମୁଦ୍ର ମଧ୍ୟ କ୍ଷୁବ୍ଧ ହୋଇଗଲେ, ଦ୍ୱୀପ ସହ ସଦ୍ୱୀପ ଅଦ୍ରି ପର୍ବତ ମଧ୍ୟ ସେମାନେ ମଧ୍ୟ ବିଚଳିତ ହେବାକୁ ଲାଗିଲେ, ଭୂପୃଷ୍ଠ ମଧ୍ୟ ନିପେତୁ ଭୂକମ୍ପନ ହେଲା ଭଳି ଲାଗିଲା। ସଗ୍ରହ ଗ୍ରହମାନେ ତାରା ନକ୍ଷତ୍ରମାନେ ଜ୍ୱଳୁ ପ୍ରଜ୍ୱଳିତ ହୋଇ ଦିଶଦଶ ଚାରିଆଡ଼େ ସବୁ କକ୍ଷଚ୍ୟୁତ ହେବାକୁ ଲାଗିଲେ। ଏ ତପର ପ୍ରଭାବ ଏହିଭଳି ଭାବରେ ହେଲା। ତେନ ତପ୍ତା ଦିବଂ ତ୍ୟକ୍ତ୍ୱା ବ୍ରହ୍ମଲୋକଂ ଯୌ ସୁରାହା ଧାତ୍ରେ ବିଜ୍ଞାପୟାମାସୁ ଦେବ ଦେବ ଜଗତ୍ପଦେ ଦୈତେନ୍ଦ୍ର ତପସା ତପ୍ତା ଦିବି ସ୍ଥାତୁ ନ ଶକ୍ନୁମ। ତେଣୁ ଦେବତାମାନେ ଏତେ ତପ ତାପ ପ୍ରାପ୍ତ ହେଲେ ରହିପାରିଲେ ନାହିଁ, ଆମେ ବର୍ତ୍ତମାନ ରହିପାରିଲେ ତାପରେ ଆଉ ଟିକେ ତାପ ବଢ଼ିଗଲେ ଆଉ ରହିପାରିବା ନାହିଁ, ମୃତ୍ୟୁବରଣ କରିବା, ଆମର ଅନ୍ୟ କୌଣସି ଉପାୟ ନାହିଁ। ତାହେଲେ ବର୍ତ୍ତମାନ ମଧ୍ୟ ଯଦି ଆପଣ ଯିବେ ପାଶ୍ଚାତ୍ୟକୁ ସେଠି ଥଣ୍ଡା ରହିଛି, ତେଣୁ ଯେଉଁମାନଙ୍କ ବହୁତ ଧନ ଅଛି ସେମାନେ ଖରାଦିନେ ପଳେଇ ଯାଆନ୍ତି, ସେଠିକି ପାଶ୍ଚାତ୍ୟକୁ ପଳେଇ ଯାଆନ୍ତି। ତେଣୁ ଦେବତାମାନେ ଯେଉଁ ବର୍ଣ୍ଣନା କରାଯାଇଛି, ଯେତେବେଳେ ବ୍ରହ୍ମାଙ୍କର ଗୋଟେ ରାତ୍ରି ହୋଇଯାଏ ସେ ସମୟରେ ସ୍ୱର୍ଗଲୋକ ପର୍ଯ୍ୟନ୍ତ ସବୁ ତାପରେ ଦଗ୍ଧୀଭୂତ ହୋଇଯିବ, ନଷ୍ଟ ହୋଇଯିବ ସ୍ୱର୍ଗଲୋକ ପର୍ଯ୍ୟନ୍ତ। ଏବଂ ସ୍ୱର୍ଗଲୋକରେ ଯେଉଁ ରହିଛି ଲୋକ ମହତ୍ ଲୋକରେ ଭୃଗୁ ଆଦି ଯେଉଁ ଋଷିମାନେ ଅଛନ୍ତି ସେମାନେ ଆଉ ରହିପାରନ୍ତି ନାହିଁ ସେଠି, ତା ଉପର ଲୋକକୁ ଯାଆନ୍ତି, ଜନଲୋକକୁ ଯାଆନ୍ତି। ତେଣୁ ଦେବତାମାନେ ଏବେ ସମସ୍ତ 14 ଭୁବନରେ ମଧ୍ୟ ଏତେ ତାପ ହୋଇଗଲା, କିଏ ରହିପାରିଲେ? ଦେବତାମାନେ ବିଶେଷ ଭାବରେ ପଳେଇଲେ। ତେନ ତପ୍ତା ଦିବଂ ତପ୍ତା ଆକାଶ ଲୋକକୁ ଛାଡ଼ି ଦେବଲୋକକୁ ଛାଡ଼ିକିରି ବ୍ରହ୍ମଲୋକଙ୍କୁ ଯେଉଁ ସୁରା ଦେବତାମାନେ ସୁର ଆମର ନିଦ୍ରା ଦେବା ତ୍ରଦଶା ବୃଦ୍ଧା ସୁର ଏବେ ସବୁ ନାଁ ରହିଛି ଦେବତାମାନଙ୍କୁ କହିଥିଲେ ସେଦିନ ସୁର ଗୋଟେ ନାଁ ଦେବତାମାନଙ୍କର ଗୋଟେ ନାଁ। ଏମାନେ କ'ଣ କଲେ? ବ୍ରହ୍ମଲୋକ ଚାଲିଗଲେ, ବ୍ରହ୍ମଲୋକ ସବୁଠୁ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ। ତେଣୁ ଧାତ୍ରେ ବିଜ୍ଞାନ ଏହା ମାସୁ ବ୍ରହ୍ମାଙ୍କୁ ପ୍ରଣାମ କରି ଧାତ୍ରେ ସେ ଧାତା ବିଧାତା ସେ ସୃଷ୍ଟିକର୍ତ୍ତା ସିଏ ସୃଷ୍ଟି କରୁଛନ୍ତି ଯାତ୍ରା ଭଗବତ ଗୀତା ଦର୍ଶନ ଦ୍ୱାରା ବ୍ୟବହାର କରିଲେନି। ମୁଁ ହେଉଛି ବ୍ରହ୍ମା, ବ୍ରହ୍ମା ହେଉଛନ୍ତି ତେଣୁ ଭଗବାନଙ୍କ ବିଭୂତି। ତେଣୁ ଧାତ୍ରେ ବିଜ୍ଞାନ ଏହା ମାସୁ ତାଙ୍କୁ ପ୍ରାର୍ଥନା କଲେ, ଦେବ ଦେବ ଜଗତ୍ପତେ ପ୍ରାର୍ଥନା ପ୍ରଣାମ କରି ଦେବ ଦେବ ଜଗତ୍ପତେ ଦୈତେନ୍ଦ୍ର ତପସା ତପ୍ତା ଯଦି ବ୍ରହ୍ମା କହିବେ କ'ଣ ହେଲା ଦେବତାମାନେ କାମ ପାଇଁ ଆସିଲ? ବ୍ରହ୍ମା ଜାଣନ୍ତି ସବୁ, ଯେମିତି ବ୍ରହ୍ମା ଜଣତା ରହୁଛନ୍ତି, ବ୍ରହ୍ମାଙ୍କ ଲୋକରେ କ'ଣ ହେଉଛି ସେ ସବୁ ଜାଣନ୍ତି, ତାଙ୍କ ସେଇଭଳି ଭାବେ ବୁଦ୍ଧି ରହିଛି। ତିନି ବ୍ରହ୍ମ ଉଦାହରଣ ଆଦି କବେ ଜ୍ଞାନ ପ୍ରାପ୍ତ ହୋଇଥିଲେ ସେଥିପାଇଁ ତାଙ୍କୁ ଆଦି କବି ଆଦିଗୁରୁ ବୋଲି କୁହାଯାଉଛି। ତେଣୁ ସେ ଜାଣନ୍ତି, ତଥାପି ପଚାରିଲେ କ'ଣ ଚାହୁଁଛ ଦେବତାମାନେ, କ'ଣ ପାଇଁ ଆସିଲେ, କ'ଣ ଅସୁବିଧା ହେଲା କି? ପ୍ରଭୁ ଦୈତେନ୍ଦ୍ର ତପସା ତପ୍ତା ଦୈତେନ୍ଦ୍ରିୟ କହିଲେ ହିରଣ୍ୟକଶିପୁ, ତେଣୁ ତାଙ୍କର ତପସ୍ୟାରେ ଆମେ ତପ୍ତ ହୋଇଯାଇଛୁ, ରହିପାରିବୁ ନାହିଁ ସ୍ୱର୍ଗଲୋକରେ। ଦିବି ସ୍ଥାତ ନ ଶକ୍ନୁମ ପ୍ରଭୁ, ଦେବଲୋକରେ ଆମେ ରହିପାରୁନୁ, ଏତେ ତପସ୍ୟା ହୋଇଗଲା 48°, 50° ହୋଇଗଲା, ଜୟ ଶ୍ରୀ ସୀତାରାମ ହନୁମାନ ଯୁକ୍ତି ରହିପାରୁ ନାହିଁ ପ୍ରଭୁ। ସ୍ୱର୍ଗଲୋକରେ ହେଉଛି ନାତି ଶୀତୋଷ୍ଣ, ସେଠି କୌଣସି ଗରମ ନାହିଁ କି ଅଧିକା ଥଣ୍ଡା ନାହିଁ କି ଗରମ ନାହିଁ, ନାତି ଶୀତୋଷ୍ଣ। ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଯେତେ ବଳି ମହାରାଜ ଯାଇଥିଲେ ସ୍ୱର୍ଗଲୋକକୁ ଆକ୍ରମଣ କରିବା ପାଇଁ ସେଠି କୁହାଯାଉଥିଲା, ସେଇଟା ନାତି ଶୀତୋଷ୍ଣ ସବୁ ରହିଛି ସେଠି, ସେଠି କୌଣସି କଷ୍ଟ ନାହିଁ, ସବୁ ପ୍ରକାର ସୁବିଧା ରହିଛି ସେଠି, ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ତେଣୁ ବ୍ରହ୍ମା ଆଉ କିଛି ଉତ୍ତର ଦେଇନାହାନ୍ତି, ତେଣୁ ସେ ଦେବତାମାନେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ କଶ୍ୟ ଚୌପ ସମାନ ଧୂମନ ବିଦେହୀ ଯଦି ମାନ୍ୟ ସେ, ପ୍ରଭୁ ଆପଣ ଯଦି କୃପା କରିବେ, ଯଦି ଭାବିବେ କିଛି ଆମକୁ ଆମର ତା'ର ଉପଶମ ଦେଇପାରିବେ ତାହେଲେ କରନ୍ତୁ। ଲୋକା ନ ଯାବନ ନକ୍ଷନ୍ତି, ପ୍ରଭୁ ଆପଣ ଯଦି ଶୁଣିବେ ଶୁଣିବେ ନାହିଁ, ବ୍ରହ୍ମା କିଛି ଉତ୍ତର ଦେଉନାହାନ୍ତି, କିଛି କହୁନାହାନ୍ତି, ତେଣୁ ଦେବତାମାନଙ୍କୁ କହୁ ଆପଣ ଯଦି ନ ଶୁଣିବେ, ଲୋକା ନ ଯାଉ ନକ୍ଷତ୍ର, ଲୋକମାନେ ସମସ୍ତେ ମୃତ୍ୟୁବରଣ କରିବେ, ନଷ୍ଟ ହୋଇଯିବେ ଆପଣଙ୍କର ଶରୀର, ଆପଣ ପଚାରୁଛନ୍ତି କାହିଁକି କୃଷକ ବୋଲି କୁହାଯାଉଛି, ବ୍ରହ୍ମା ହେଉଛନ୍ତି ସମସ୍ତ ସୃଷ୍ଟିକର୍ତ୍ତା, ସମସ୍ତ ଜୀବମାନେ ତାଙ୍କ ପ୍ରଜା, ବ୍ରହ୍ମାଙ୍କୁ କ'ଣ କୁହାଯାଏ, ପିତାମହ, ଭଗବାନଙ୍କୁ ପ୍ରପିତାମହ ବୋଲି କୁହାଯାଏ, ବ୍ରହ୍ମା ହେଉଛନ୍ତି ପିତାମହ, ତେଣୁ ଆପଣ ସମସ୍ତଙ୍କର ପିତାମହ, ଆପଣ ଯଦି କିଛି ବ୍ୟବସ୍ଥା ନ କରିବେ ତାହେଲେ ସମସ୍ତ ଲୋକ ନଷ୍ଟ ହୋଇଯିବେ, ନକ୍ଷନ୍ତି ବଳିହାରା ତବା ବିଭୁ, ବଳିହାରା କିଛି ପ୍ରତିକାର କରନ୍ତୁ, ନାଇଁ ବଳିହାର ମାନେ ଆପଣ ସମସ୍ତେ ପୂଜା କରନ୍ତୁ, ତବ ଅଭିଭୁ ଏ ପ୍ରଭୁ ଅଭିଭୁ ବ୍ରହ୍ମାଣ୍ଡର ଅଧିପତି ଆପଣଙ୍କ ସମସ୍ତେ ପୂଜା କରୁଛନ୍ତି, ତେଣୁ ଆପଣ କିଛି ବ୍ୟବସ୍ଥା କରନ୍ତୁ, ଆପଣ କ'ଣ ନସିଲା ଭଳିଆ ରହିଲେ ହେବ ନାହିଁ, ତେଣୁ ତଥାପି ବ୍ରହ୍ମା ଆଉ କିଛି କହିନାହାନ୍ତି, ଦେବତାମାନଙ୍କୁ ପ୍ରାର୍ଥନା ଚାଲିଛି, କିନ୍ତୁ ଭକ୍ତମାନଙ୍କ ପ୍ରାର୍ଥନା ଆସିଗଲା, ବର୍ତ୍ତମାନ ପ୍ରସାଦ ପ୍ରାର୍ଥନା ଘଣ୍ଟା ଆସିଗଲା, ଆଉ ଶୁଣିବାକୁ ଚାହୁଁନାହାନ୍ତି କି ଦେବତାମାନଙ୍କ ପ୍ରାର୍ଥନା ଚାଲିଛି, ଆମର କଥାକୁ ଆସନ୍ତାକାଲି କହିବା, ଏଇଠି ବିଷ୍ଣୁଙ୍କୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ହଁ, ତାଙ୍କର ଗୋଟିଏ ଦିନ ହେଉଛି ଆମର 6 ମାସ, ଦେବ ଲୋକ ମାନେ ମାନେ ବହୁ ଲୋକର ସ୍ୱର୍ଗ ଲୋକର, ଆଉ ଯେତେ ଉନ୍ନତ ଲୋକ ଯେଉଁ ତାହା ଅଧିକା, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଆମର 1000 ଯୁଗ ପର୍ଯ୍ୟନ୍ତ, କିନ୍ତୁ ସ୍ୱର୍ଗ ଲୋକ କଥା କୁହାଯାଉଛି, ସ୍ୱର୍ଗ ଲୋକର ଗୋଟିଏ ଦିନ ହେଉଛି ଆମର 6 ମାସ, ତେଣୁ ତାଙ୍କର ରାତି ମଧ୍ୟ ଆମର 6 ମାସ, ଏଇଭଳି ଭାବରେ ଦିନ ରାତି 24 ଘଣ୍ଟାରେ ଆମର ଗୋଟିଏ ବର୍ଷ ହୁଏ, ତେଣୁ ତାଙ୍କର ଗୋଟିଏ ବର୍ଷ ଆମର ହେବ 360 ବର୍ଷ, 360 ଦିନ ନା, 360 ବର୍ଷ, ଏଇଭଳି ଭାବରେ ସେ 100 ବର୍ଷ କାଳ ତପସ୍ୟା କଲେ ମାନେ 36,000 ବର୍ଷ ତପସ୍ୟା କରିଛନ୍ତି, କୌଣସି ଖାଦ୍ୟ ବ୍ରହ୍ମା କହିବେ କୌଣସି ଖାଦ୍ୟ କୌଣସି ପାଣି ଗ୍ରହଣ କରିନାହାନ୍ତି, ଏମିତି ତାଙ୍କର ଶରୀର ସବୁ ପିପିଲିକା ମାନେ ସବୁ ଖାଇଦେଇଛନ୍ତି, ଆଉ କିଛି ନାହିଁ, ଶରୀର ନାହିଁ, ଚର୍ମ ନାହିଁ, ରକ୍ତ ନାହିଁ, ଅସ୍ଥି ନାହିଁ, ଅସ୍ଥି ରହିଛି କେବଳ, ଆଉ କିଛି ନାହିଁ, ସବୁ ନଷ୍ଟ ହୋଇଯାଇଛି, ସେଇଥିରେ ତାଙ୍କର ଆତ୍ମା ରହିଥିଲା, ଏଇ କଥା ଆସିବ, ଆସନ୍ତାକାଲି ଆମେ ଶ୍ରବଣ କରିବା, କଥାକୁ ବିଶ୍ରାମ ଦେବା। ପରାଶ୍ରମଣି କ'ଣ କହୁଛନ୍ତି, ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ କୃପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେତ ଗୌରବକୁନ୍ଦ କି, ଧାଇ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ କୃପା।